ओम शांति ओम शांति। आज 20 जुलाई 2025 आज अव्यक्त महावाक्य पुनरावृत्ति तारीख 25 फेब्रुआरी 2006। आज उत्सव दिन रे मनर उमंग उत्साह द्वारा माया ठारु मुक्त रहिबार व्रत धारण कर। दयालु होई मास्टर मुक्तिदाता हुओ, जेहेतु साथीरे जीवार अछि तेणु समान हुओ। मूलर हेडिंग, आजिर उत्सव दिनरे मनर उमंग उत्साह द्वारा माया ठारु मुक्त रहिबार व्रत धारण कर। दयालु होई मास्टर मुक्तिदाता हुओ, जेहेतु साथीरे जीवार अछि तेणु समान हुओ। आज चारिआडर स्नेही पिलामानंकर उमंग उत्साह भरा मीठा मीठा शुभेच्छा बार्ता एवं अभिनंदन पहुंचिबारे लागिछि। समस्तंक मन भितरे बाप दादांकर जन्मदिनर उमंग उत्साह भरा अभिनंदन भरी रहिछि। तुमे माने मध्य आज विशेष करी अभिनंदन देवा पई आसीछ ना नेबा पई आसीछ। बाप दादा मध्य प्रत्येक सिखिलधा गेल्हा संतान मानंक जन्मदिनर पद्म पद्म गुणा अभिनंदन देउछंती। तेबे आजिर दिनरे विशेषता जहा कि सारा कल्प भितरे नाही ताहा आजि ही अटे, ताहा हेला पितांक सहित पिलामानंकर मध्य जन्मदिन एकाठी पालित हेउछि। यहाकु कुहाजाए विचित्र जयंती। सारा कल्परे चक्र लगाई देखो, एभली जयंती केबे पालन करिछ? किंतु आजि बापदादा पिलामानंकर जयंती पालन करुछंती एवं पिलामाने बापदादांकर जयंती पालन करुछंती। एमिति तो समस्ते कहुछंती शिव जयंती, किंतु यहा एभली जयंती अटे जहाकि एही गोटिए जयंती भितरे बहुत गुडिए जयंती समाहित अटे। तुम मानकु मध्य बहुत खुशी लागुछि ना जे आमे बाबांकु अभिनंदन देवा पई आसीछु एवं बाबा मध्य आमकु अभिनंदन देवा पई आसीछंती। काहेकि ना बाबांक सहित पिलामानंकर एकाठी जन्मदिन पालन हेबा एहा अति स्नेहर प्रतीक अटे। बाबा मध्य पिलामानंक बिना किछि करि पारिबे नाही एवं पिलामाने मध्य बाबांक बिना किछि करि पारिबे नाही। जन्म मध्य एकाठी एवं संगम जुगरे रहिबा मध्य एकाठी, काहेकि ना बाबा पिलामानंक सहित जुगल रूपरे रहुछंती। विश्व कल्याणर कार्य मध्य एकाठी करुछंती, एकुटिया बाबा मध्य करि पारिबे नाही, पिलामाने मध्य करि पारिबे नाही। तेणु उभय एकाठी करुछंती एवं बाबा प्रतिश्रुति देइछंती साथी होई रहिबा, साथी होई जीवा। कौन साथी होई जीवा ना, कथा देइछ ना? पितांकर एवं पिलामानंकर एतिके स्नेह केबे देखिछ? देखिछ ना अनुभव करिछ? सेथिपई एही संगम जुगर महत्व रहिछि एवं एही समयर मिलनर स्मारकी कु भिन्न भिन्न मेला रूपरे पालन करा जाउछि। एही शिव जयंती दिनरे भक्त माने डाकी चालिछंती आस आस आस, किंतु केबे आसीबे परि आसीबे एहि कथा भाबिबार लागिछंती। किंतु तुमे माने एठारे मिलन मेला पालन करुछ। बाप दादांकर भक्त मानक उपरे स्नेह मध्य रहिछि एवं दया मध्य लागुछि। सेमाने केते प्रकाररे चेष्टा करि चालिछंती एवं खोजिबारे लागिछंती। कण तुमे माने बाबांकु खोजिछ कि ना बाबा तुमकु खोजि बाहर करिछंती? किए कहाकु खोजिछ? तुमे माने तो केवल चारिआडे चक्र लगाउथिलो, किंतु देख बाबा तांकर पिलामानंकु खोजि बाहर करि दैछंती। जदिओ पिलामाने केउ कोण अनुकोणरे हजि जाइथिले, आजि मध्य देख भारतर अनेक राज्यरु पिलामाने आसिछंती, किंतु विदेश मध्य किछि कम नुहे, 100टि देशरु आसि जाइछंती। या छड़ा तुममानंकु बाबांकर हेबा पई किछि मेहनत करबाकु पड़िछि कि? कण मेहनत करिछ? जे माने बाबांकु खोजिबा पई मेहनत करिछंती से माने हात उठाओ। हाँ, भक्तिरे मेहनत करिछ, किंतु जेबेठारु बाबा तुममानंकु खोजि बाहर करि दैछंती तापर आउ मेहनत करिछ कि? गोटिए सेकेंड रे सौदा करि दैछ, गोटिए ही शब्द रे सौदा होइ जाइछि। सेही गोटिए शब्द कण? पिला माने कहिले मेरा बाबा, बाबा कहिले मेरे बच्चे, बस सौदा होई गला। कण सौदा सस्ता हैला ना मुश्किल? सस्ता अटे ना। जे माने भावुछंती किछि किछि मुश्किल अटे से माने हात उठाओ। केबे केबे तो मुश्किल लागुछि ना? ना नाही, प्रकृतरे सहज ही अटे, किंतु निजर दुर्बलता गुड़िक सहज को मुश्किल अनुभव कराई देउछि। बाप दादा देखुछंती भक्त मानक भितरे मध्य जेउ माने ସଚ୍ଚା ଭକ୍ତ ଅଟନ୍ତି, ସ୍ୱାର୍ଥୀ ନୁହନ୍ତି, ସଚ୍ଚା ଭକ୍ତ ଅଟନ୍ତି। ସେମାନେ ଆଜିର ଦିନରେ ଅତି ସ୍ନେହର ସହିତ ବ୍ରତ ରଖିଥାନ୍ତି। ତୁମେମାନେ ମଧ୍ୟ ବ୍ରତ ଧାରଣ କରିଛ, କିନ୍ତୁ ସେମାନେ ତ ଅଳ୍ପ ଦିନ ପାଇଁ ବ୍ରତ ରଖିଥାନ୍ତି। ହେଲେ ତୁମେମାନେ ଏଭଳି ବ୍ରତ ରଖୁଛ ଯାହାକି ବର୍ତ୍ତମାନର ଏହି ଗୋଟିଏ ବ୍ରତ ଏକୋଇଶ ଜନ୍ମ ପର୍ଯ୍ୟନ୍ତ କାୟମ ରହୁଛି। ସେମାନେ ପ୍ରତିବର୍ଷ ପାଳନ କରୁଛନ୍ତି ଏବଂ ବ୍ରତ ମଧ୍ୟ ରଖୁଛନ୍ତି, କିନ୍ତୁ ତୁମେମାନେ ସାରା କଳ୍ପରେ ଗୋଟିଏ ଥର ହିଁ ବ୍ରତ ରଖୁଛ, ଯାହାଦ୍ୱାରା ଏକୋଇଶ ଜନ୍ମ ପର୍ଯ୍ୟନ୍ତ ନା ମନରେ ବ୍ରତ କରିବାକୁ ପଡୁଛି, ନା ଶରୀର ଦ୍ୱାରା ବ୍ରତ କରିବାକୁ ପଡୁଛି। ତେବେ ବ୍ରତ ତ ତୁମେମାନେ ମଧ୍ୟ ଧାରଣ କରୁଛ, କିନ୍ତୁ କେଉଁ ବ୍ରତ ଧାରଣ କରୁଛ? ପବିତ୍ର ଦୃଷ୍ଟି, ପବିତ୍ର ବୃତ୍ତି ଏବଂ ପବିତ୍ର କୃତି ଅର୍ଥାତ୍ କର୍ମ, ପବିତ୍ର ଜୀବନର ବ୍ରତ ଧାରଣ କରିଛ। ତୁମର ଜୀବନ ହିଁ ପବିତ୍ର ହୋଇଯାଇଛି। ତେବେ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ, କିନ୍ତୁ ଜୀବନରେ ଆହାର, ବ୍ୟବହାର, ସଂସାର ଏବଂ ସଂସ୍କାର ସବୁକିଛି ପବିତ୍ର। ଏଇଭଳି ବ୍ରତ ଧାରଣ କରିଛ ନା? କରିଛ ତ? ମୁଣ୍ଡ ହଲାଅ, କଣ କହୁଛ? ପକ୍କା ବ୍ରତ କରିଛ ତ? କଣ ପୁରା ପକ୍କା ନା କିଛି କିଛି କଞ୍ଚା? ଆଚ୍ଛା, ଗୋଟିଏ ମହାଭୂତ ହେଲା କାମ ବିକାର, କେବଳ ତାର ବ୍ରତ ରଖିଛ ନା ଆଉ ଚାରୋଟିର ମଧ୍ୟ ବ୍ରତ ରଖିଛ? ବ୍ରହ୍ମଚାରିତ ହୋଇଯାଇଛ, କିନ୍ତୁ ଆଉ ଚାରୋଟି ଯେଉଁମାନେ ପଛରେ ଅଛନ୍ତି ସେଗୁଡ଼ିକର ମଧ୍ୟ ବ୍ରତ ରଖିଛ ତ? କ୍ରୋଧ ପାଇଁ ବ୍ରତ ନେଇଛ ନା ତା ପାଇଁ ଛାଡ଼? କଣ କ୍ରୋଧ କରିବା ପାଇଁ ଅନୁମତି ମିଳିଛି? ଦ୍ୱିତୀୟ ନମ୍ବର ଅଟେ ନା, ତେଣୁ କୌଣସି ଆପତ୍ତି ନାହିଁ? ଏହିଭଳି ଭାବୁନାହଁ ତ? ଯେପରି କାମ ମହାଭୂତକୁ ମହାଭୂତ ମନେ କରି ମନ ବଚନ କର୍ମରେ ପକ୍କା ବ୍ରତ ଧାରଣ କରିଛ, ସେହିପରି କ୍ରୋଧ ପାଇଁ ମଧ୍ୟ ବ୍ରତ ଧାରଣ କରିଛ ତ? ଯେଉଁମାନେ ଭାବୁଛନ୍ତି ଆମେ କ୍ରୋଧ ପାଇଁ ମଧ୍ୟ ବ୍ରତ ଧାରଣ କରିଛୁ, ତାର ପିଲାଛୁଆ ମଧ୍ୟ ତା ପଛରେ ଅଛନ୍ତି, ଲୋଭ, ମୋହ, ଅହଙ୍କାର। କିନ୍ତୁ ବାପଦାଦା ଆଜି କ୍ରୋଧ ଉପରେ ପଚାରୁଛନ୍ତି। ଯେଉଁମାନେ କ୍ରୋଧ ବିକାରର ପୂର୍ଣ୍ଣ ରୂପରେ ବ୍ରତ ଧାରଣ କରିଛନ୍ତି, ମନରେ ମଧ୍ୟ କ୍ରୋଧ ନାହିଁ, ଦିଲରେ ମଧ୍ୟ କ୍ରୋଧର ଅନୁଭବ ହେଉନାହିଁ, ଏହିଭଳି ଅଛ ତ? ଆଜି ଶିବ ଜୟନ୍ତୀ ଅଟେ ନା, ଆଜି ଭକ୍ତମାନେ ମଧ୍ୟ ବ୍ରତ ରଖିଛନ୍ତି, ତେଣୁ ବାପଦାଦା ମଧ୍ୟ ବ୍ରତ ଉପରେ ପଚାରିବେ ନା? ଯେଉଁମାନେ ଭାବୁଛନ୍ତି ଯେ ସ୍ୱପ୍ନରେ ମଧ୍ୟ କ୍ରୋଧର ଅଂଶ ଆସିପାରିବ ନାହିଁ, ସେମାନେ ହାତ ଉଠାଅ, କେବେ ବି ଆସିପାରିବ ନାହିଁ। ଏଇଆ ନା, ଆସୁ ନାହିଁ ତ? ଅଳ୍ପ କେତେଜଣ ହାତ ଉଠାଇଛନ୍ତି। ଆଚ୍ଛା, ଯେଉଁମାନେ ହାତ ଉଠାଇଛନ୍ତି ସେମାନଙ୍କର ଫଟୋ ଉଠାଅ, କାହିଁକି ନା ତୁମମାନଙ୍କର ହାତ ଉଠାଇବାରେ ବାପଦାଦା ବିଶ୍ୱାସ କରିବେ ନାହିଁ। ତୁମର ସାଥୀମାନଙ୍କଠାରୁ ମଧ୍ୟ ପ୍ରମାଣପତ୍ର ନିଆଯିବ, ତାପରେ ପୁରସ୍କାର ଦିଆଯିବ। ଏହା ତ ବହୁତ ଭଲ କଥା, କାହିଁକି ନା ବାପଦାଦା ଦେଖୁଛନ୍ତି ଯେ କ୍ରୋଧର ଅଂଶ ମଧ୍ୟ ରହେ, ଈର୍ଷା, ଦ୍ୱେଷ ଇତ୍ୟାଦି ମଧ୍ୟ କ୍ରୋଧର ପିଲାଛୁଆ ଅଟନ୍ତି। କିନ୍ତୁ ବହୁତ ଭଲ କଥା ହେଉଛି, ଯେଉଁମାନେ ସାହସ ରଖିଛନ୍ତି ବାପଦାଦା ସେମାନଙ୍କୁ ଏବେ ତ ଅଭିନନ୍ଦନ ଦେଉଛନ୍ତି, କିନ୍ତୁ ପ୍ରମାଣପତ୍ର ପାଇବା ପରେ ପୁଣି ପୁରସ୍କାର ଦିଆଯିବ, କାହିଁକି ନା ବାପଦାଦା ଯେଉଁ ପାଠ ଦେଇଥିଲେ ତାର ଫଳାଫଳ ମଧ୍ୟ ବାପଦାଦା ଦେଖୁଛନ୍ତି। ଆଜି ତ ଜନ୍ମଦିନ ପାଳନ କରୁଛ, ତେବେ ଜନ୍ମଦିନରେ କ'ଣ କରିଥାନ୍ତି? ଗୋଟିଏ ହେଲା କେକ୍ କାଟିଥାନ୍ତି, ତେଣୁ ଏବେ ତ ଦୁଇ ମାସ ବିତି ସାରିଲାଣି, ଆଉ ଗୋଟିଏ ମାସ ବାକି ଅଛି। ଏହି ଦୁଇ ମାସ ଭିତରେ ନିଜର ବ୍ୟର୍ଥ ସଂକଳ୍ପର କେକ୍ କାଟିଛ? ଜନ୍ମଦିନର କେକ୍ ତ ବହୁତ ସହଜରେ କାଟି ଦେଉଛ, ଆଜି ମଧ୍ୟ କାଟିବ, କିନ୍ତୁ ବ୍ୟର୍ଥ ସଂକଳ୍ପର କେକ୍ କାଟିସାରିଲଣି, କରିସାରିଲଣି, କିନ୍ତୁ କାଟିବାକୁ ତ ପଡ଼ିବ ନା, କାହିଁକି ନା ସାଥିରେ ତ ଯିବାକୁ ପଡ଼ିବ। ଏହା ତ ତୁମର ଦୃଢ଼ ପ୍ରତିଜ୍ଞା ଅଟେ, ସାଥିରେ ରହିବୁ, ସାଥିରେ ଯିବୁ। ଯଦି ସାଥିରେ ଯିବ ତେବେ ସମାନ ତ ହେବାକୁ ପଡ଼ିବ ନା? ଯଦି ବି ଅଳ୍ପ ବହୁତ କମି ରହିଯାଇଛି, ଦୁଇ ମାସ ତ ଶେଷ ହୋଇସାରିଲାଣି, ତେବେ ଆଜି ଦିନରେ ଜନ୍ମଦିନ ପାଳନ କରିବା ପାଇଁ କେଉଁଠୁ କେଉଁଠୁ ଆସିଯାଇଛ? ପ୍ଲେନ୍ରେ ମଧ୍ୟ ଆସିଛ, ଟ୍ରେନ୍ରେ ମଧ୍ୟ ଆସିଛ, କାର୍ରେ ମଧ୍ୟ ଆସିଛ, କିନ୍ତୁ ବାପ ଦାଦାଙ୍କୁ ଖୁସି ଲାଗୁଛି ଯେ ପିଲାମାନେ ଦୌଡ଼ି ଦୌଡ଼ି ଆସିଛନ୍ତି, କିନ୍ତୁ ଜନ୍ମଦିନରେ ପ୍ରଥମେ ଉପହାର ମଧ୍ୟ ଦେଇଥାନ୍ତି। ତେଣୁ ଏବେ ଯେଉଁ ଏକ ମାସ ବାକି ରହିଲା, ଆଗକୁ ହୋଲି ମଧ୍ୟ ଆସୁଛି, ହୋଲିରେ ମଧ୍ୟ କିଛି ଜଳାଇଥାନ୍ତି। ତେଣୁ ଅଳ୍ପ ବହୁତ ବ୍ୟର୍ଥ ସଂକଳ୍ପ ଯାହାକି ବୀଜ ଅଟେ, ଯଦି ବୀଜ ରହିଥିବ ତେବେ କେବେ ନା କେବେ ସେଥିରୁ କାଣ୍ଡ ମଧ୍ୟ ବାହାରି ଆସିବ, କେବେ ଶାଖା ପ୍ରଶାଖା ମଧ୍ୟ ବାହାରିଯିବ। ତେବେ କ'ଣ ଆଜିର ଏହି ଉତ୍ସବ ଦିବସରେ ମନର ଉମଙ୍ଗ ଉତ୍ସାହର ସହିତ, ମୁଖର ନୁହେଁ ମନର ଉମଙ୍ଗ ଉତ୍ସାହର ସହିତ, ଯାହାବି କିଛି କମି ରହିଯାଇଛି, ଚାହେ ମନ ଭିତରେ, ଚାହେ ବାଣୀରେ, ଚାହେ ସମ୍ବନ୍ଧ ସମ୍ପର୍କରେ, କ'ଣ ଆଜି ବାବାଙ୍କ ଜନ୍ମଦିନରେ ବାବାଙ୍କୁ ଏହି ଉପହାର ଦେଇପାରିବ? ମନର ଉମଙ୍ଗ ଉତ୍ସାହ ଦ୍ୱାରା ଉପହାର ଦେଇପାରିବ? ଲାଭ ତ ତୁମର ହେବ ନା, ବାବାଙ୍କୁ କେବଳ ଦେଖିବାର ଅଛି, ତେବେ ଯେଉଁମାନେ ଉମଙ୍ଗ ଉତ୍ସାହର ସହିତ ସାହସ ରଖୁଛନ୍ତି ଆମେ ନିଶ୍ଚିତ କରି ଦେଖାଇବୁ, ଭଲ ହୋଇ ଦେଖାଇବୁ। ସେମାନେ ହାତ ଉଠାଅ, ଭଲ କରି ଭାବିନିଅ, ଛାଡ଼ିବାକୁ ପଡ଼ିବ। ବାଣୀରେ ମଧ୍ୟ କ୍ରୋଧ ଆସିବ ନାହିଁ, ସମ୍ବନ୍ଧ ସମ୍ପର୍କରେ ମଧ୍ୟ କ୍ରୋଧ ଆସିବ ନାହିଁ। ସାହସ ଅଛି ତ? ଅଛି ସାହସ। ମଧୁବନ ନିବାସୀଙ୍କ ଭିତରେ ମଧ୍ୟ ଅଛି, ବିଦେଶୀମାନଙ୍କ ଭିତରେ ମଧ୍ୟ ଅଛି, ଭାରତବାସୀଙ୍କ ଭିତରେ ମଧ୍ୟ ଅଛି। କାହିଁକି ନା ବାପ ଦାଦାଙ୍କର ସମସ୍ତଙ୍କ ପ୍ରତି ସ୍ନେହ ଅଛି, ତେଣୁ ବାପ ଦାଦା ଭାବୁଛନ୍ତି ସମସ୍ତେ ଏକାଠି ଯାଆନ୍ତୁ, କେହି ରହି ନ ଯାଆନ୍ତୁ। ଯେହେତୁ ପ୍ରତିଜ୍ଞା କରିଛୁ ଆମେ ସାଥିରେ ଯିବୁ, ତେଣୁ ସମାନ୍ତ ହେବାକୁ ହିଁ ପଡ଼ିବ। ସ୍ନେହ ଅଛି ନା? ବାଧ୍ୟ ହୋଇ ହାତ ଉଠାଉ ନାହ ତ? ବାପ ଦାଦା ଏହି ସଂଗଠନରେ ବ୍ରାହ୍ମଣ ପରିବାରର ବାବାଙ୍କ ସମାନ ଚେହେରା ଦେଖିବାକୁ ଚାହୁଁଛନ୍ତି। କେବଳ ଦୃଢ଼ ସଂକଳ୍ପର ସାହସ ରଖ, କିଛି ବଡ଼ କଥା ନୁହେଁ, କିନ୍ତୁ ଟିକିଏ ସହନ ଶକ୍ତି ଦରକାର, ସମାହିତ କରିବାର ଶକ୍ତି ଦରକାର। ଯାହା ଭିତରେ ସହନ କରିବାର ଶକ୍ତି ଏବଂ ସମାହିତ କରିବାର ଶକ୍ତି ରହିଛି, ସେ ସହଜରେ କ୍ରୋଧମୁକ୍ତ ହୋଇପାରିବ। ତେଣୁ ତୁମେ ବ୍ରାହ୍ମଣ ପିଲାମାନଙ୍କୁ ତ ବାପ ଦାଦା ସର୍ବଶକ୍ତିଗୁଡ଼ିକୁ ବରଦାନ ରୂପରେ ଦେଇଛନ୍ତି। ତୁମର ଉପାଧି ମାଷ୍ଟର ସର୍ବଶକ୍ତିବାନ ଅଟେ। କେବଳ ଗୋଟିଏ ସ୍ଲୋଗାନକୁ ମନେ ରଖିଥିବ, ଯଦି ଏକ ମାସ ଭିତରେ ବାବାଙ୍କ ସମାନ ନିଶ୍ଚିତ ହେବାକୁ ଚାହୁଁଛ, ତେବେ ଏହି ସ୍ଲୋଗାନଟିକୁ ମନେ ରଖିବ। ଏହା ତୁମର ପ୍ରତିଜ୍ଞା ମଧ୍ୟ ଅଟେ। ନା କାହାକୁ ଦୁଃଖ ଦେବି ନା ଦୁଃଖ ନେବି, ନା କାହାକୁ ଦୁଃଖ ଦେବି ନା ଦୁଃଖ ନେବି। କେହି କେହି ପିଲା କେବଳ ଏତିକି କଥା ଚେକ୍ କରନ୍ତି ଯେ ଆଜି ଦିନରେ କାହାକୁ ଦୁଃଖ ତ ଦେଇନାହିଁ, କିନ୍ତୁ ବହୁତ ସହଜରେ ଦୁଃଖ ନେଇ ଯାଉଛନ୍ତି। କାହିଁକି ନା ନେବାର ତ ଅନ୍ୟ କେହି ଦେଉଛି ନା, ତେଣୁ ନିଜକୁ ଦୋଷୀ ବୋଲି ଭାବୁନାହାନ୍ତି। କହୁଛନ୍ତି ମୁଁ କ'ଣ କିଛି କରିଛି କି, ଅନ୍ୟ ଲୋକ ମୋତେ ଦୁଃଖ ଦେଇଛି, କିନ୍ତୁ ତୁମେ ନେଲ କାହିଁକି? ନେବାବାଲା ତ ତୁମେ ଅଟ ନା, ଦେବାବାଲା ତ ନୁହେଁ ନା? ଦେବାବାଲା ଯଦି ଭୁଲ କରିଲା, ସେ କଥା ତ ବାବା ଜାଣନ୍ତି, କି ଡ୍ରାମା ଜାଣେ, ତାର ହିସାବ କିତାବ କ'ଣ, କିନ୍ତୁ ତୁମେ ନେଲ କାହିଁକି? ଫଳାଫଳ ରୂପରେ ବାପଦାଦା ଦେଖୁଛନ୍ତି ଯେ ପିଲାମାନେ କାହାକୁ ଦୁଃଖ ତ ଦେବାବେଳେ ପୁଣି ବି ଟିକିଏ ଭାବୁଛନ୍ତି, କିନ୍ତୁ ନେଉଛନ୍ତି ବହୁତ ଶୀଘ୍ର, ଏଥିପାଇଁ ସମାନ ହୋଇପାରୁନାହାନ୍ତି। କିନ୍ତୁ ତୁମକୁ ଯିଏ ଯେତେ ବି ଦୁଃଖ ଦେଉନା କାହିଁକି, ତୁମର ନେବାର ହିଁ ନାହିଁ, ନଚେତ୍ ଫିଲିଂ କରିବାର ରୋଗ ବଢ଼ି ବଢ଼ି ଚାଲିବ। ଏଥିପାଇଁ ଯଦି ଛୋଟ ଛୋଟ କଥାରେ ଫିଲିଂ କରିବା ବଢ଼ି ବଢ଼ି ଚାଲିବ, ତେବେ ବ୍ୟର୍ଥ ସଂକଳ୍ପ କେବେ ବି ସମାପ୍ତ ହେବ ନାହିଁ। ତେଣୁ ବାବାଙ୍କ ସାଙ୍ଗରେ କିପରି ଯିବ? ଯେହେତୁ ବାବାଙ୍କର ତୁମମାନଙ୍କ ପ୍ରତି ସ୍ନେହ ଅଛି, ତେଣୁ ବାବା ମଧ୍ୟ ତୁମକୁ ଛାଡ଼ି ଦେଇପାରିବେ ନାହିଁ, ସାଥିରେ ନେଇକରି ହିଁ ଯିବେ। କ'ଣ ପସନ୍ଦ ଅଟେ? ପସନ୍ଦ ଅଟେ ତ, ମଞ୍ଜୁର ଅଟେ ତ? ଯଦି ପସନ୍ଦ ଅଟେ ତେବେ ହାତ ଉଠାଅ, ପଛେ ପଛେ ଆସିବାର ନାହିଁ ତ? ଯଦି ସାଥିରେ ଯିବାର ଅଛି, ତେବେ ଏହି ଉପହାରଟି ଦେବାକୁ ହିଁ ପଡ଼ିବ। ସମସ୍ତେ ଏକ ମାସ ପର୍ଯ୍ୟନ୍ତ ଏହି ଅଭ୍ୟାସ କର, ନା ଦୁଃଖ ଦେବୁ ନା ଦୁଃଖ ନେବୁ। ଏକଥା କହିବ ନାହିଁ ଯେ ମୁଁ ତ ଦୁଃଖ ଦେଇନାହିଁ, କିନ୍ତୁ ସେ ଦୁଃଖ ନେଇନେଲା, କିଛି ତ ହେଲା ନା। ତେଣୁ ପର ଦର୍ଶନ କର ନାହିଁ, ସ୍ୱ ଦର୍ଶନ କର। ହେ ଅର୍ଜୁନ, ମୋତେ ହିଁ ହେବାର ଅଛି। ଦେଖ ବାପ ଦାଦା ପିଲାମାନଙ୍କର ରିପୋର୍ଟରୁ ଯାହା ଦେଖିଲେ, ସନ୍ତୁଷ୍ଟତାର ରିପୋର୍ଟ ଏବେ ମଧ୍ୟ ଅଧିକାଂଶ ପିଲାଙ୍କର ନାହିଁ। ସେଥିପାଇଁ ବାପ ଦାଦା ପୁଣି ଏକ ମାସ ଏଥିପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ଦେଉଛନ୍ତି। ଯଦି ଗୋଟିଏ ମାସ ଅଭ୍ୟାସ କରିଦେବ, ତେବେ ଅଭ୍ୟାସରେ ପଡ଼ିଯିବ। କେବଳ ଅଭ୍ୟାସରେ ପଡ଼ିଯିବା ଦରକାର, ଏହାକୁ ହାଲୁକା ଛାଡ଼ିଦିଅ ନାହିଁ ଯେ ଏମିତି ତ ହୋଇଆସୁଛି, ଏତିକି ତ ଚଳିଯିବ ନା। ଯଦି ବାପ ଦାଦାଙ୍କ ସହିତ ସ୍ନେହ ଅଛି, ତେବେ କ'ଣ ସ୍ନେହର ପ୍ରତିଦାନର କେବଳ ଗୋଟିଏ କ୍ରୋଧ ବିକାରକୁ କ'ଣ ସ୍ୱାହା କରିପାରିବ ନାହିଁ? ସ୍ୱାହା କରିବାର ଲକ୍ଷଣ ହେଲା ଆଦେଶକୁ ମାନି ଯାଉଥିବ। କେବେ ବ୍ୟର୍ଥ ସଂକଳ୍ପ ମଧ୍ୟ ଅନ୍ତିମ ଘଡ଼ିରେ ବହୁତ ଧୋକା ଦେଇପାରେ, କାହିଁକିନା ଚାରିଆଡ଼େ ଦୁଃଖର ବାୟୁମଣ୍ଡଳ, ପ୍ରକୃତିର ବାୟୁମଣ୍ଡଳ ଏବଂ ଆତ୍ମାମାନଙ୍କର ବାୟୁମଣ୍ଡଳ ନିଜ ଆଡ଼କୁ ଆକର୍ଷଣ କରିବା ଭଳି ହୋଇଯିବ। ଯଦି ବ୍ୟର୍ଥ ସଂକଳ୍ପ କରିବାର ଅଭ୍ୟାସ ଥିବ, ତେବେ ସେହି ବ୍ୟର୍ଥ ଭିତରେ ହିଁ ଛନ୍ଦି ହୋଇଯିବ। ତେଣୁ ବାପ ଦାଦା ବିଶେଷ କରି ଆଜି ଏହିଭଳି ସାହସର ସଂକଳ୍ପ ଦେଉଛନ୍ତି, ଚାହେ ବିଦେଶରେ ରହୁଥାଅ ଚାହେ ଭାରତରେ ରହୁଥାଅ, ସେହି ଏକା ବାପ ଦାଦାଙ୍କର ତ ସନ୍ତାନ ଅଟଣା। ତେଣୁ ଚାରିଆଡ଼ର ପିଲାମାନେ ଯଦି ସାହସ ଏବଂ ଦୃଢ଼ତା ରଖି ସଫଳତା ମୁରତ ହୋଇ ସାରା ବିଶ୍ୱରେ ଏହି କଥା ପ୍ରଚାର କରିବେ ଯେ ଆମ ଭିତରେ କାମ ବିକାର ନାହିଁ କି କ୍ରୋଧ ବିକାର ମଧ୍ୟ ନାହିଁ, ଆମେ ପରମାତ୍ମାଙ୍କର ସନ୍ତାନଠୁ। ଅନ୍ୟମାନଙ୍କଠାରୁ ତ ମଦ ବିଡ଼ି ଇତ୍ୟାଦି ଛଡ଼ାଇ ଦେଉଛ, କିନ୍ତୁ ବାପ ଦାଦା ଆଜି ପ୍ରତ୍ୟେକ ସନ୍ତାନଠାରୁ କ୍ରୋଧ ମୁକ୍ତ ଏବଂ କାମବିକାର ମୁକ୍ତ ଏହି ଦୁଇଟିକୁ ସାହସର ସହିତ ବିଶ୍ୱ ମଞ୍ଚ ଉପରେ ପ୍ରତ୍ୟକ୍ଷ କରିବା ପାଇଁ ଚାହୁଁଛନ୍ତି। କଣ ପସନ୍ଦ ଅଟେ ତ ଦାଦିମାନଙ୍କୁ ପସନ୍ଦ ଅଟେ ତ ପ୍ରଥମ ଧାଡ଼ିବାଲାଙ୍କୁ ପସନ୍ଦ ଅଟେ ତ ମଧୁବନବାଲାଙ୍କୁ ପସନ୍ଦ ଅଟେ ତ ମଧୁବନବାଲାଙ୍କୁ ମଧ୍ୟ ପସନ୍ଦ ଅଟେ କଣ ବିଦେଶ ବାଲାଙ୍କୁ ମଧ୍ୟ ପସନ୍ଦ ଅଟେ ତ ତେଣୁ ଚାରିଆଡ଼େ ଯାହା ପସନ୍ଦ ଲାଗିଥାଏ ତାକୁ କରିବାରେ କଣ ବଡ଼ କଥା ଅଛି। ଏଥିପାଇଁ ବାପ ଦାଦା ମଧ୍ୟ ଅତିରିକ୍ତ କିରଣ ଅର୍ଥାତ୍ ଶକ୍ତି ଦେବେ। ତେଣୁ ଏଭଳି ନକ୍ସା ଦେଖାଯାଉ ଯେ ଏହା ଆଶୀର୍ବାଦ ଦେବାବାଲା ଏବଂ ଆଶୀର୍ବାଦ ନେବାବାଲା ବ୍ରାହ୍ମଣ ପରିବାର ଅଟେ। କାହିଁକି ନା ସମୟ ମଧ୍ୟ ଆବାହନ କରୁଛି। ବାପ ଦାଦାଙ୍କ ପାଖରେ ତ ଆଡଭାନ୍ସ ପାର୍ଟିବାଲାଙ୍କର ମଧ୍ୟ ଦିଲ୍ର ଡାକରା ପହଞ୍ଚୁଛି। ମାୟା ମଧ୍ୟ ଏବେ ଥକିଗଲାଣି। ସେମାନେ ମଧ୍ୟ ଚାହୁଁଛନ୍ତି ଯେ ଏବେ ଆମକୁ ମଧ୍ୟ ମୁକ୍ତି ଦେଇଦିଅ। ତେବେ ପିଲାମାନେ ସେମାନଙ୍କୁ ମୁକ୍ତି ମଧ୍ୟ ଦେଇ ଦେଉଛନ୍ତି, ପୁଣି ମଝିରେ ମଝିରେ ସାଙ୍ଗ ହୋଇଯାଉଛନ୍ତି। କାହିଁକି ନା 63 ଜନ୍ମ ସାଥୀ ରହି ଆସିଛନ୍ତି ନା। ତେଣୁ ବାପ ଦାଦା କହୁଛନ୍ତି, ହେ ମାଷ୍ଟର ମୁକ୍ତିଦାତା, ଏବେ ସମସ୍ତଙ୍କୁ ମୁକ୍ତି ଦେଇଦିଅ। କାହିଁକି ନା ସାରା ବିଶ୍ୱକୁ କିଛି ନା କିଛି ଆଞ୍ଚୁଳି ଦେବାକୁ ପଡିବ, ତୁମକୁ କେତେ କାମ କରିବାକୁ ପଡିବ। କାହିଁକି ନା ବର୍ତ୍ତମାନ ସମୟରେ ସମୟ ମଧ୍ୟ ତୁମର ସାଥୀ ଅଟେ। ସର୍ବ ଆତ୍ମାଙ୍କୁ ମୁକ୍ତିରେ ତ ଯିବାକୁ ହିଁ ହେବ, ଏହା ହିଁ ସେହି ସମୟ ଅଟେ। ଅନ୍ୟ କୌଣସି ସମୟରେ ଯଦି ତୁମେ ଏଥିପାଇଁ ଚେଷ୍ଟା ମଧ୍ୟ କରିବ, ତେବେ ତାହା ଦେବାର ସମୟ ହୋଇନଥିବାରୁ ତୁମେ ଦେଇପାରିବ ନାହିଁ। ଏବେ ହିଁ ସମୟ ଅଟେ, ତେଣୁ ପ୍ରଥମେ ସ୍ୱକୁ ମୁକ୍ତି ଦିଅ, ତାପରେ ବିଶ୍ୱର ସର୍ବ ଆତ୍ମାମାନଙ୍କୁ ମୁକ୍ତି ଦେବାର ଆଞ୍ଚୁଳି ଦିଅ। ସେମାନେ ଡାକିବାରେ ଲାଗିଛନ୍ତି, ତୁମମାନଙ୍କୁ କଣ ଦୁଃଖୀ ଆତ୍ମାମାନଙ୍କର ଡାକରା ଶବ୍ଦ ଶୁଣାଯାଉ ନାହିଁ। ଯଦି ନିଜ ଭିତରେ ହିଁ ବ୍ୟସ୍ତ ରହୁଥିବ, ତେବେ କାହାର ବି ଡାକରା ଶୁଣିପାରିବ ନାହିଁ। ସେମାନେ ତ ବାରମ୍ବାର ଏହି ଗୀତ ଗାଉଛନ୍ତି ଯେ ଦୁଃଖୀ ଉପର କୁଛ ରହମ କର, ଏବେଠାରୁ ଦୟାଳୁ କୃପାଳୁର ସଂସ୍କାର ଯଦି ବହୁତ ଦିନ ପର୍ଯ୍ୟନ୍ତ ନ ଭରିବ, ତେବେ ତୁମମାନଙ୍କର ଜଡ଼ ଚିତ୍ରରେ ଦୟାର କୃପାର କରୁଣାର ଭାଇବ୍ରେସନ କିପରି ଭରି ହେବ। କଣ ଡବଲ ବିଦେଶୀ ପିଲାମାନେ ଭାବୁଛନ୍ତି, ଭାବୁଛ ଯେ ତୁମେମାନେ ମଧ୍ୟ ଦ୍ୱାପର ଯୁଗଠାରୁ ଦୟାଳୁ କୃପାଳୁ ହୋଇ ନିଜର ଜଡ଼ ଚିତ୍ର ଦ୍ୱାରା ସମସ୍ତଙ୍କୁ ଦୟା କରିବ ନା? ତୁମମାନଙ୍କର ମଧ୍ୟ ଚିତ୍ର ଅଛି ନା, ନା କେବଳ ଭାରତବାସୀଙ୍କର ହିଁ ଅଛି? କଣ ବିଦେଶୀମାନେ ଭାବୁଛନ୍ତି ଯେ ଆମର ମଧ୍ୟ ଜଳଚିତ୍ର ପୂଜା ପାଉଛି ବୋଲି? ତେବେ ଚିତ୍ରଗୁଡ଼ିକ ସମସ୍ତଙ୍କୁ କଣ ଦେଉଛି? ଚିତ୍ର ନିକଟକୁ ଯାଇ କଣ ମାଗୁଛନ୍ତି? ଦୟାକର ବୋଲି ଚିତ୍କାର କରୁଛନ୍ତି ନା? ତେବେ ଏବେ ସଙ୍ଗମ ଯୁଗରେ ତୁମେମାନେ ନିଜର ଦ୍ୱାପର କଳି ଯୁଗର ସମୟ ପାଇଁ ଜଡ଼ଚିତ୍ରଗୁଡ଼ିକରେ ଯଦି ସେହିଭଳି ବାୟୁମଣ୍ଡଳ ଅର୍ଥାତ୍ ଭାଇବ୍ରେସନ ଭରିବ, ତେବେ ଯାଇ ତୁମମାନଙ୍କର ଜଡ଼ଚିତ୍ରଗୁଡ଼ିକ ଦ୍ୱାରା ଅନୁଭବ କରିବେ। ଭକ୍ତମାନଙ୍କର କଲ୍ୟାଣ ତ କରିବ ନା? ଭକ୍ତମାନେ ମଧ୍ୟ ତୁମର ବଂଶାବଳୀ ଅଟନ୍ତି ନା? ତୁମେ ସମସ୍ତେ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତାଙ୍କର ସନ୍ତାନ ଅଟ ନା? ତେଣୁ ଭକ୍ତ ହୁଅନ୍ତୁ କି ଦୁଃଖୀ ଆତ୍ମା ହୁଅନ୍ତୁ, କିନ୍ତୁ ତୁମମାନଙ୍କର ବଂଶାବଳୀ ତ ଅଟନ୍ତି ନା? ତେଣୁ ତୁମମାନଙ୍କୁ ଦୟା ଆସୁନାହିଁ? ଆସୁଛି ତ ନିଶ୍ଚିତ, କିନ୍ତୁ ଅଳ୍ପ ଅଳ୍ପ ଆସୁଛି, ପୁଣି ଅନ୍ୟ କେଉଁଠି ବ୍ୟସ୍ତ ରହିଯାଉଛ। ତେଣୁ ଏବେ ନିଜର ପୁରୁଷାର୍ଥରେ ସମୟ ଅଧିକ ଲଗାଓ ନାହିଁ, ଦେବାରେ ସମୟ ଲଗାଓ। ତେଣୁ ଦେବା ନେବାରେ ପରିବର୍ତ୍ତନ ହୋଇଯିବ ତେଣୁ ଏବେ ଆଉ ଛୋଟ ଛୋଟ କଥା ନୁହେଁ, ମୁକ୍ତିର ଦିବସ ପାଳନ କର। ଆଜିର ଦିନରେ ମୁକ୍ତି ଦିବସ ପାଳନ କର, ଠିକ୍ ଅଛି ତ? କଣ ପ୍ରଥମ ଧାଡ଼ିବାଲା ଠିକ୍ ଅଛି ତ? ମଧୁବନ ନିବାସୀ ଠିକ୍ ଅଛି ତ? ଆଜି ମଧୁବନ ନିବାସୀ ବହୁତ ପ୍ରିୟ ଲାଗୁଛନ୍ତି, କାହିଁକି ନା ସମସ୍ତେ ମଧୁବନକୁ ବହୁତ ଶୀଘ୍ର ଅନୁକରଣ କରିଦେଉଛନ୍ତି। ତେଣୁ ପ୍ରତ୍ୟେକ କଥାରେ ମଧୁବନକୁ ତୁରନ୍ତ ଅନୁକରଣ କରୁଛନ୍ତି। ତେଣୁ ମଧୁବନବାଲା ଯଦି ମୁକ୍ତି ଦିବସ ପାଳନ କରିବେ, ତେବେ ସମସ୍ତେ ତୁମକୁ ଅନୁକରଣ କରିବେ। ଆଜି ମଧୁବନ ନିବାସୀମାନେ ସମସ୍ତେ ମାଷ୍ଟର ମୁକ୍ତିଦାତା ହୋଇଯାଆନ୍ତୁ, କଣ ହେବ ତ? ସମସ୍ତେ ହାତ ଉଠାଉଛନ୍ତି। ଆଚ୍ଛା, ବହୁତ ଭଲ, ବହୁତ ଭଲ ଅଛନ୍ତି। ଆଚ୍ଛା, ଏବେ ବାପଦାଦା ସମସ୍ତଙ୍କୁ ଚାହେଁ ଏଠାରେ ସମ୍ମୁଖରେ ବସିଛନ୍ତି, ଚାହେଁ ଦେଶ ବିଦେଶରେ ଦୂରରେ ବସି ଶୁଣୁଛନ୍ତି ବା ଦେଖୁଛନ୍ତି, ସମସ୍ତଙ୍କୁ ଡ୍ରିଲ୍ କରାଇବେ। ସମସ୍ତେ ପ୍ରସ୍ତୁତ ହୋଇଗଲ ତ? ଏବେ ସବୁ ସଂକଳ୍ପକୁ ସୁପ୍ତ କରିଦିଅ ଅର୍ଥାତ୍ ବନ୍ଦ କରିଦିଅ। ଏବେ ଗୋଟିଏ ସେକେଣ୍ଡରେ ମନ ବୁଦ୍ଧି ଦ୍ୱାରା ନିଜର ମିଠା ଘରେ ପହଞ୍ଚି ଯାଅ। ଏବେ ପରମଧାମରୁ ନିଜର ସୂକ୍ଷ୍ମ ବତନରେ ପହଞ୍ଚି ଯାଅ। ଏବେ ସୂକ୍ଷ୍ମ ବତନରୁ ସ୍ଥୂଳ ବତନ ନିଜର ରାଜ୍ୟ ସ୍ୱର୍ଗ ଦୁନିଆରେ ପହଞ୍ଚି ଯାଅ। ଏବେ ନିଜର ପୁରୁଷୋତ୍ତମ ସଙ୍ଗମ ଯୁଗରେ ପହଞ୍ଚି ଯାଅ। ଏବେ ମଧୁବନକୁ ଆସି ଯାଅ। ଏହିଭଳି ସ୍ୱଦର୍ଶନ ଚକ୍ରଧାରୀ ହୋଇ ବାରମ୍ବାର ଚକ୍ର ଲଗାଉଥାଅ। ଆଚ୍ଛା, ଚାରିଆଡ଼ର ଭାଗ୍ୟବାନ ଗେହ୍ଲା ପିଲାମାନଙ୍କୁ ସର୍ବଦା ସ୍ୱରାଜ୍ୟ ଦ୍ୱାରା ସ୍ୱ ପରିବର୍ତ୍ତନ କରୁଥିବା ରାଜା ପିଲାମାନଙ୍କୁ ସର୍ବଦା ଦୃଢ଼ତା ଦ୍ୱାରା ସଫଳତା ପ୍ରାପ୍ତ କରୁଥିବା ସଫଳତାର ତାରକାମାନଙ୍କୁ ସର୍ବଦା ଖୁସିରେ ରହୁଥିବା ସୌଭାଗ୍ୟଶାଳୀ ପିଲାମାନଙ୍କୁ ବାପଦାଦାଙ୍କର ଆଜିର ଜନ୍ମଦିନର ବାବାଙ୍କର ଏବଂ ପିଲାମାନଙ୍କର ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ ଆଶୀର୍ବାଦ ଏବଂ ସ୍ନେହ ସମ୍ପନ୍ନ ଶୁଭେଚ୍ଛା। ଏହିଭଳି ଶ୍ରେଷ୍ଠ ପିଲାମାନଙ୍କୁ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ପିଲାମାନଙ୍କର ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ ଏବଂ ଶୁଭେଚ୍ଛା। ନମସ୍ତେ 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 ବାବା। ବାବାଙ୍କର ବରଦାନ ବିଶ୍ୱ କଲ୍ୟାଣର ଦାୟିତ୍ୱ ମନେ କରି ସମୟ ଏବଂ ଶକ୍ତିଗୁଡ଼ିକୁ କମ୍ ଖର୍ଚ୍ଚ କରୁଥିବା ମାଷ୍ଟର ରଚୟିତା ଭବ। ବିଶ୍ୱ କଲ୍ୟାଣର ଦାୟିତ୍ୱ ମନେ କରି ସମୟ ଏବଂ ଶକ୍ତିଗୁଡ଼ିକୁ କମ୍ ଖର୍ଚ୍ଚ କରୁଥିବା ମାଷ୍ଟର ରଚୟିତା ଭବ। ବିସ୍ତାର ବିଶ୍ୱର ସର୍ବ ଆତ୍ମାମାନେ ତୁମେ ଶ୍ରେଷ୍ଠ ଆତ୍ମାମାନଙ୍କ ପରିବାର ଅଟନ୍ତି। ତେଣୁ ଯେତେବେଳେ ପରିବାର ହୋଇଥାଏ ସେତିକି କମ୍ ଖର୍ଚ୍ଚ ପ୍ରତି ଧ୍ୟାନ ଦିଆଯାଏ। ତେଣୁ ସର୍ବ ଆତ୍ମାଙ୍କୁ ସମ୍ମୁଖରେ ରଖି ନିଜକୁ ବେହଦର ସେବା ଅର୍ଥେ ନିମିତ୍ତ ମନେ କରି ନିଜର ସମୟ ଏବଂ ଶକ୍ତିଗୁଡ଼ିକୁ କାର୍ଯ୍ୟରେ ଲଗାଅ। କେବଳ ନିଜ ପାଇଁ ହିଁ ରୋଜଗାର କରିଲ ଏବଂ ଶେଷ କରିଦେଲ, ଏଭଳି ବେପରୁଆ ହୁଅ ନାହିଁ। ସର୍ବସମ୍ପତ୍ତିର ବଜେଟ୍ ତିଆରି କର। ମାଷ୍ଟର ରଚୟିତା ଭବର ବରଦାନକୁ ସ୍ମୃତିରେ ରଖି ସମୟ ଏବଂ ଶକ୍ତିର ଷ୍ଟକ୍ ସେବା ପାଇଁ ଜମା କର। ସ୍ଲୋଗାନ ମହାଦାନୀ ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପ ଏବଂ ବାଣୀ ଦ୍ୱାରା ସମସ୍ତଙ୍କୁ ବରଦାନର ପ୍ରାପ୍ତି ହେଉଥିବ। ମହାଦାନୀ ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପ ଏବଂ ବାଣୀ ଦ୍ୱାରା ସମସ୍ତଙ୍କୁ ବରଦାନର ପ୍ରାପ୍ତି ହେଉଥିବ। ଅବ୍ୟକ୍ତ ଇସାରା ଏ ମାସର ଥିମ୍ ସଂକଳ୍ପର ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଆଜିର ପଏଣ୍ଟ ତୁମର ଯେଉଁ ସୂକ୍ଷ୍ମ ଶକ୍ତି ଦୁଇଟି ମନ୍ତ୍ରୀ ବା ମହାମନ୍ତ୍ରୀ ରୂପରେ କାର୍ଯ୍ୟ କରୁଛନ୍ତି ଯଥା ମନ ଏବଂ ବୁଦ୍ଧି, ସେମାନଙ୍କୁ ନିଜର ଆଦେଶ ମୁତାବକ ଚଲାଅ। ଯଦି ଏବେଠାରୁ ତୁମର ରାଜ୍ୟ ଦରବାର ଠିକ୍ ରହିବ ତେବେ ଧର୍ମରାଜର ଦରବାରକୁ ଯିବାକୁ ପଡ଼ିବ ନାହିଁ। ଧର୍ମରାଜ ମଧ୍ୟ ତୁମକୁ ସ୍ୱାଗତ କରିବ, କିନ୍ତୁ ତୁମ ଭିତରେ ଯଦି ନିୟନ୍ତ୍ରଣ କରିବାର ଶକ୍ତି ନଥିବ ତେବେ ଫାଇନାଲ ପରୀକ୍ଷାର ଫଳାଫଳ ଅନୁସାରେ ଫାଇନ୍ ଦେବା ପାଇଁ ଧର୍ମରାଜ ପୁରୀକୁ ଯିବାକୁ ପଡ଼ିବ। ଧର୍ମରାଜ ପୁରୀର ଦଣ୍ଡଗୁଡ଼ିକ ହିଁ ଫାଇନ୍ ଅର୍ଥାତ୍ ଜୋରିମାନା ଅଟେ। ତେଣୁ ତୁମେ ଯଦି ଫାଇନ୍ ଅର୍ଥାତ୍ ସମ୍ପୂର୍ଣ୍ଣ ପବିତ୍ର ହୋଇଯିବ ତେବେ ଆଉ ଫାଇନ୍ ଦେବାକୁ ପଡ଼ିବ ନାହିଁ। ସୂଚନା ଆଜି ମାସର ତୃତୀୟ ରବିବାର ସମସ୍ତ ରାଜଯୋଗୀ ଭାଇ ଭଉଣୀମାନେ ସନ୍ଧ୍ୟା 6:30ରୁ 7:30 ପର୍ଯ୍ୟନ୍ତ ବିଶେଷ କରି ଯୋଗାଭ୍ୟାସ ସମୟରେ ଭକ୍ତମାନଙ୍କର ଡାକରା ଶୁଣିବା ସହିତ ନିଜର ଇଷ୍ଟଦେବ ଇଷ୍ଟଦେବୀ ଦୟାଳୁ ଏବଂ ଦାତା ସ୍ୱରୂପରେ ସ୍ଥିତ ହୋଇ ସମସ୍ତଙ୍କର ମନୋକାମନା ପୂର୍ଣ୍ଣ କରିବାର ସେବା କରିବା ଏବେ। ଆଚ୍ଛା, ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି।